ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଗତକାଲି ହାରାହାରି 60% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଗତକାଲି ଶେଷ ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଗତକାଲି ମତଦାନ ବେଳେ ସଂଗଠିତ ଗଣ୍ଡଗୋଳ ଘଟଣାରେ 2 ଜଣ ଆହତ ହୋଇଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମହାରାଷ୍ଟ୍ର ଏବଂ ତେଲଙ୍ଗାନାର ୱାର୍ଦ୍ଧାଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲେ ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲି ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚେନ୍ନାଇ ସୁପର କିଙ୍ଗ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଭୋଟ୍ଗ୍ରହଣ ଗତ ସନ୍ଧ୍ୟାରେ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ 1625 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ହାରାହାରି 60% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। କାଁ ଭାଁ ଘଟଣାକୁ ଛାଡ଼ିଦେଲେ ମତଦାନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା। 17 ରାଜ୍ୟ ଏବଂ 4 କେନ୍ଦ୍ରଶାସିତ ଅଞ୍ଚଳର 102 ଲୋକସଭା ଆସନରେ ମତଦାନ ହୋଇଛି। ସେଥିମଧ୍ୟରେ 11 ତଫସିଲଭୁକ୍ତ ଉପଜାତି ଏବଂ 18 ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ଉତ୍ତରାଖଣ୍ଡ, ଅରୁଣାଚଳ ପ୍ରଦେଶ, ମଣିପୁର ଏବଂ ମେଘାଳୟର କେତେକ ଲୋକସଭା ଆସନ ପାଇଁ ମତଗ୍ରହଣ କରାଯାଇଥିଲା। ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ ବିଧାନସଭା ପାଇଁ ମଧ୍ୟ ଗତକାଲି ମତଗ୍ରହଣ ହୋଇଛି। ପଶ୍ଚିମବଙ୍ଗର 3 ଲୋକସଭା ଆସନ ପାଇଁ ହୋଇଥିବା ନିର୍ବାଚନରେ ସବୁଠାରୁ ଅଧିକ 77.57% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେହିଭଳି ଉତ୍ତରପ୍ରଦେଶର 8 ଲୋକସଭା ଆସନ ପାଇଁ 57.61%, ବିହାରରେ 4 ଆସନ ପାଇଁ 47.49%, ରାଜସ୍ଥାନର 8 ଲୋକସଭା ଆସନ ପାଇଁ 50.95% ମତଦାତା ଭୋଟ ଦେଇଛନ୍ତି। ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରରେ 55.25%, ଆସାମରେ 71.38%, ତାମିଲନାଡୁରେ 62.19%, ଉତ୍ତରାଖଣ୍ଡରେ 53.64% ଏବଂ ଛତିଶଗଡ଼ରେ 63.41% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ନିର୍ବାଚନରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ସର୍ବାନନ୍ଦ ସୋନୱାଲ, କିରଣ ରିଜିଜୁ, ଡକ୍ଟର ଜିତେନ୍ଦ୍ର ସିଂ, ସଞ୍ଜୀବ ବଲିଆଁ, ତାମିଲସାଇ ସୁନ୍ଦରରାଜନ ଏବଂ ଜିତିନ ପ୍ରସାଦ ପ୍ରମୁଖ ପ୍ରାର୍ଥୀ ଥିଲେ। ସେହିଭଳି କଂଗ୍ରେସର ଗୌରବ ଗୋଗୋଇ, କୀର୍ତ୍ତି ଚିଦାମ୍ଘରମ୍, ନକୁଳ ନାଥ, ଡିଏମ୍କେ ନେତା ଦୟାନିଧି ମାରନ୍ ଏହି ପର୍ଯ୍ୟାୟରେ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଛନ୍ତି। ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ପ୍ରଥମ ପର୍ଯ୍ୟାୟ ଭୋଟ୍ଗ୍ରହଣ ଶେଷ ହୋଇଥିବାରୁ ନିର୍ବାଚନ କମିଶନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଛତିଶଗଡ଼ର ବସ୍ତର ଅଞ୍ଚଳର 56 ଗ୍ରାମର ଗ୍ରାମବାସୀ ଏବଂ ଗ୍ରେଟ୍ ନିକୋବର ଦ୍ୱୀପର ସୋମ୍ପେନ୍ ଜନଜାତି ପ୍ରଥମଥର ପାଇଁ ନିର୍ବାଚନରେ ଭାଗ ନେଇଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଗତକାଲି ଶେଷ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ କର୍ଣ୍ଣାଟକର 14 ଆସନ ପାଇଁ 337 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଠାକାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ପ୍ରାର୍ଥୀଙ୍କ ମଧ୍ୟରେ 309 ଜଣ ପୁରୁଷ ଏବଂ 28 ଜଣ ମହିଳା ପ୍ରାର୍ଥୀ ଅନ୍ତର୍ଭୁକ୍ତ। ଦାବନଗେରେ ଲୋକସଭା ଆସନ ପାଇଁ ସର୍ବାଧିକ 40 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବେଲାରୀ ସଂରକ୍ଷିତ ଆସନ ପାଇଁ ସର୍ବନିମ୍ନ 11 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା 22 ଦିନ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ମେ 7 ଦିନ ଭୋଟ୍ ଗ୍ରହଣ କରାଯିବ। ସେହିଭଳି ସୋରାପୁର ବିଧାନସଭା ଉପନିର୍ବାଚନ ପାଇଁ ଗତକାଲି ମଧ୍ୟ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ ରହିଥିଲା। 7 ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ନିର୍ବାଚନରେ କଂଗ୍ରେସ, ବିଜେପି ଏବଂ ସମାଜବାଦୀ ଜନତା ପାର୍ଟି ସେମାନଙ୍କର ପ୍ରାର୍ଥୀ ଦେଇଥିବା ବେଳେ 4 ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଗତକାଲି ପଶ୍ଚିମବଙ୍ଗର କୁଚ୍ବିହାର, ଜଲପାଇଗୁଡ଼ି ଏବଂ ଆଲିପୁରଦ୍ୱାର ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ ଅଜିଜ୍ ଅଫତାବ କହିଛନ୍ତି 2 ଗଣ୍ଡଗୋଳ ଘଟଣାରେ 2 ଜଣ ଆହତ ହୋଇଛନ୍ତି। ରାଜପୁର ପୁଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଥିବା ଘଟଣାରେ ଲବ୍ ସରକାର ଏବଂ କୁଚ୍ବିହାର ଅଞ୍ଚଳର ଲାଲବାହାଦୁର ଶାସ୍ତ୍ରୀ ସ୍କୁଲ୍ ପରିସରରେ ଘଟିଥିବା ଘଟଣାରେ ଅନନ୍ତ ବର୍ମନ ଆହତ ହୋଇଛନ୍ତି। ସ୍ଥାନୀୟ ଚିକିତ୍ସାଳୟରେ ସେମାନଙ୍କର ଚିକିତ୍ସା କରାଯାଉଛି। ଏହି ଘଟଣାରେ 12 ଗିରଫ କରାଯାଇଛି। ସି ଭିଜିଲ୍ ଆପ୍ ମାଧ୍ୟମରେ ଆସିଥିବା ଅଭିଯୋଗଗୁଡ଼ିକ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ସେ କହିଛନ୍ତି ଏହି ଆପ୍ ମାଧ୍ୟମରେ କୁଚ୍ବିହାରରୁ 296, ଆଲିପୁରଦ୍ୱାରରୁ 162 ଏବଂ ଜଲପାଇଗୁଡ଼ିରୁ 125 ଅଭିଯୋଗ ମିଳିଛି। ଆକାଶବାଣୀରୁ ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମହାରାଷ୍ଟ୍ର ଏବଂ ତେଲଙ୍ଗାନାର ୱାର୍ଦ୍ଧାଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲେ। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ। ୱାର୍ଦ୍ଧା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ରାମଦାସ ତଦାସଙ୍କ ସପକ୍ଷରେ ଭୋଟ୍ ମାଗିଥିଲେ। ସେ କହିଛନ୍ତି ବିଗତ 10 ବର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକୁ 25 କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଛନ୍ତି। 4 କୋଟି ଗରିବ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଘର ଯୋଗାଇ ଦିଆଯାଇଛି। ସେହିଭଳି 11 କୋଟି ଲୋକଙ୍କର ସୁବିଧା ପାଇଁ ସେମାନଙ୍କ ଗାଁକୁ ବିଜୁଳି ଏବଂ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଆଗାମୀ ଦିନଗୁଡ଼ିକରେ ନିଆଯିବାକୁ ଥିବା ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ସମାଜରେ ମହିଳାଙ୍କର ଗୁରୁତ୍ୱକୁ ଅବତାରଣା କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କେବଳ ୱାର୍ଦ୍ଧା ଜିଲ୍ଲାରେ 1.5 ଲକ୍ଷରୁ ଉର୍ଦ୍ଧ୍ୱ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ମାଧ୍ୟମରେ ନିଜର ଆର୍ଥିକ ପରିସ୍ଥିତିକୁ ସୁଧାରି ପାରିଛନ୍ତି। ୱାର୍ଦ୍ଧା ଜିଲ୍ଲାର ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଥିବା ଆର୍ଥିକ ସହାୟତା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ମହାବିକାଶ ଅଘାଡ଼ି ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ଶରତ ଚନ୍ଦ୍ର ପାୱାର ଦଳ ପକ୍ଷରୁ ଅମର କାଲେ ଏହି ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଶ୍ରୀ କାଲେ ପ୍ରଥମଥର ପାଇଁ ଏହି ନିର୍ବାଚନ ରଣାଙ୍ଗନରେ ଅଛନ୍ତି। ସେହିଭଳି ଡକ୍ଟର ମୋହନ ରାଇକୁଆର ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ଏହି ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ୱାର୍ଦ୍ଧା ଲୋକସଭା ଆସନ ପାଇଁ 24 ଜଣ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଆସନ୍ତା 26 ତାରିଖରେ ୱାର୍ଦ୍ଧାକୁ ମିଶାଇ ଅନ୍ୟ 4ଟି ଲୋକସଭା ଆସନ ପଶ୍ଚିମ ବିଦର୍ଭ ଅମରାବତୀ, ୟାଭତମାଲ ୟାସିମ୍, ବୁଲଦାନ ଏବଂ ଅକୋଲା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଭାରତୀୟ ରେଳବାଇ ଗ୍ରୀଷ୍ମ ଋତୁରେ ରେଳଯାତ୍ରୀଙ୍କୁ ସୁବିଧାରେ ଯାତ୍ରା କରିବାକୁ ଦେବା ପାଇଁ ରେକର୍ଡ ସଂଖ୍ୟକ 9111 ଟ୍ରେନ୍ ଚଳାଉଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ସଂଖ୍ୟକ ଟ୍ରେନ୍ ଚଳାଚଳ କରୁଛି। ଗତବର୍ଷ 6369 ଟ୍ରେନ୍ ଚଳାଚଳ କରୁଥିଲା। ଏଥରକ 2742 ଅଧିକ ଟ୍ରେନ୍ ଚଳାଚଳ କରିବା ସହ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇର ପ୍ରତିଶ୍ରତିବଦ୍ଧତାର ଏହା ପ୍ରମାଣ ଦେଇଛି। ରେଳ ମନ୍ତ୍ରଣାଳୟ କହିଛି ଅତିରିକ୍ତ ଟ୍ରେନ୍ଗୁଡ଼ିକ ଦେଶର ମୁଖ୍ୟ ସ୍ଥାନଗୁଡ଼ିକୁ ସଂଯୋଗ କରୁଛି, ଫଳରେ ବଡ଼ ରେଳ ଷ୍ଟେସନର ଯାତ୍ରୀମାନେ ନିର୍ବିଘ୍ନରେ ଯାତ୍ରା କରିପାରିବେ। ସମସ୍ତ ଜୋନାଲ ରେଳବାଇ ଅତିରିକ୍ତ ଟ୍ରେନ୍ ଚଳାଚଳ ପାଇଁ ପଦକ୍ଷେପ ନେଇଛନ୍ତି। ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀରେ ଗ୍ରୀଷ୍ମ ଋତୁ ସମୟରେ ଯାତ୍ରୀଙ୍କର ଭିଡ଼ କମ୍ କରିବାରେ ଏହି ଟ୍ରେନ୍ଗୁଡ଼ିକ ସହାୟତା କରିବ। ଗ୍ରୀଷ୍ମ ଋତୁ ସମୟରେ ରେଳ ଷ୍ଟେସନଗୁଡ଼ିକରେ ପାନୀୟ ଜଳକୁ ନିଶ୍ଚିତ କରିବା ପାଇଁ ସମସ୍ତ ଜୋନାଲ ରେଳବାଇକୁ କୁହାଯାଇଛି। ଯାତ୍ରୀ ଭିଡ଼ର ପରିଚାଳନା ପାଇଁ ବଡ଼ ବଡ଼ ରେଳ ଷ୍ଟେସନରେ ପଦକ୍ଷେପ ଗ୍ରହଣ କରାଯାଇଛି। ସେହି ଷ୍ଟେସନଗୁଡ଼ିକରେ ରେଳବାଇର ବରିଷ୍ଠ ଅଧିକାରୀମାନେ ରହି ଯାତ୍ରୀ ଭିଡ଼ ନିୟନ୍ତ୍ରଣ କରିବାର କାର୍ଯ୍ୟ ତଦାରଖ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚେନ୍ନାଇ ସୁପର କିଙ୍ଗ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଲକ୍ଷ୍ନୌର ଏକନା ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ଚେନ୍ନାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭରରେ ଚେନ୍ନାଇ 6 ୱିକେଟ୍ ବିନିମୟରେ 176 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରବୀନ୍ଦ୍ର ଜାଡେଜା 57 ରନ୍ର ପାଳି ଖେଳିଥିଲେ। 177 ରନ୍ର ବିଜୟ ଲକ୍ଷ୍ୟକୁ ଲକ୍ଷ୍ନୌ ମାତ୍ର 2 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଦଳର 2 ଓପନର ବ୍ୟାଟ୍ସମ୍ୟାନ୍ କେଲ୍ ରାହୁଲ ଏବଂ କ୍ୱିଣ୍ଟନ୍ ଡିକକ୍ ଭାଗିଦାରୀ ଦଳକୁ ଏକ ମଜବୁତ ସ୍ଥିତିରେ ପହଞ୍ଚାଇଥିଲା। ରାହୁଲ ସର୍ବାଧିକ 82 ରନ୍ କରି ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଏହି ବିଜୟ ସହ ଲକ୍ଷ୍ନୌ ତାଲିକାର 5ମ ସ୍ଥାନରେ ପହଞ୍ଚଥିବା ବେଳେ ଚେନ୍ନାଇ 3ୟ ସ୍ଥାନରେ ରହିଛି। ଆଜି ନୂଆଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ପରସ୍କରକୁ ଭେଟିବେ। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଗତକାଲି ହାରାହାରି 60% ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ ଗତକାଲି ଶେଷ ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଗତକାଲି ମତଦାନ ବେଳେ ସଂଗଠିତ ଗଣ୍ଡଗୋଳ ଘଟଣାରେ 2 ଜଣ ଆହତ ହୋଇଛନ୍ତି। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ମହାରାଷ୍ଟ୍ର ଏବଂ ତେଲଙ୍ଗାନାର ୱାର୍ଦ୍ଧାଠାରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲେ ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଚେନ୍ନାଇ ସୁପର କିଙ୍ଗ୍ସକୁ 8 ୱିକେଟ୍ରେ ପରାସ୍ତ କରିଛି। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ।